ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ହୃଦୟ ମନ୍ଦିରେ ଆସୋ ଆଏ ପ୍ରେମ ମୟ, ପ୍ରେମ ମୟ, ପ୍ରେମ ମୟ,
ଜଳିଛି ପ୍ରାଣର ମୂର୍ଛନା ପ୍ରଭୁ ତୁମେ, ପ୍ରେରଣା ପ୍ରଭୁ ତୁମେ, ତୁମରି ଗୀତେ ଚାଲିବାକୁ ମୋତେ ପଥ ଦେଖାଏ ଜ୍ୟୋତିର୍ମୟ। ତମର ଆତ୍ମା ଧୋଇଲ ପ୍ରେମେ, ରକ୍ତ ଝରାଇ ମୁକ୍ତି ସାଧିଲ ତୁମେ। ପ୍ରେମେ
শক্তি দিয় হে শক্তিময় গাইবি তোমরি বিজয়ী গীতি হৃদয় মন্দিরে আসো আহে প্রেমময় প্রেমময়
শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। বর্তমান চলন্ত শুনিবা ঈশ্বরঙ্ক ভক্তঙ্ক ঠারু ঈশ্বরঙ্ক জীবনদায়ক বাক্য।
প্রভু পুনরুত্থিত হইছন্তি, পিতা আপনঙ্কু ডাকন্তি। নমস্কার প্রিয় শ্রোতা, সেই সর্বশক্তি সর্বজ্ঞানী প্রেমর সাগর দয়াময় অন্তর্যমী অনুগ্রহ পরম পিতাঙ্ক মধুর নামে মু পাস্টর পূর্ণচন্দ্র আউথরে আপন মানুষ এই কার্যক্রমে স্বাগত করুছি। প্রিয় শ্রোতা, সেই সর্বশক্তি পরমেশ্বর আপন মানুষ আশীর্বাদ করতু। আপনার সমস্ত প্রকার দুঃখ কষ্ট বাধা ক্লেশ ও রোগর দূরেই রাখতু। শত্রু শয়তান হস্তর আপনার সে সুরক্ষায় রাখতু। তাহলে প্রেম, তাহলে স্নেহ, তাহলে কৃপা, তাহলে অনুগ্রহ সদা সর্বদা আপনার সহবর্তী রহ। প্রিয় শ্রোতা, চলন্তু আজি আমি মানে কিছু সময় পবিত্র শাস্ত্র বাইবল ঠো তাহলে জীবনদায়ক বাক্য ধ্যান করা। আজির আলোচনা হচ্ছে প্রভু পুনরুত্থিত হয়েছন্তি, পিতা আপনকু ডাকন্তি। আমি গতকালি আলোচনা করেছিলু ভাগ এক কি প্রভু পুনরুত্থিত হয়েছন্তি। আজি আমি আলোচনা করিবা পিতা আপনকু ডাকন্তি। বন্ধু, সেঠারে কিছু সাক্ষী থিলে যাহাকু সেমানে চুপ করি পারিলে নাহি। কৃষ্ণঙ্ক পুনরুত্থিত বিষয়ে সৈনিক মানঙ্ক সাক্ষ্য বিষয়ে অনেক শুনিলে। কৃষ্ণঙ্ক সহ আসিথিবা মৃত্যু মানক মধ্যরু কেতেক অনেকঙ্কু দেখা কলে এবং ঘোষণা কলে যে সে পুনরুত্থিত হয়েছন্তি। এই পুরোহিত মানক দেখিবা ব্যক্তিঙ্ক পুরোহিত মানক রিপোর্ট না যাইথিলা এবং সেমানকর সাক্ষ্য শুনিলে যাজক ও শাসক মানে নিরন্তর ভয়ভীত হেলে যে পরি রাস্তায় যা কিংবা নিজ ঘরর গোপনীয়তা ভিতরে সেমানে কৃষ্ণঙ্ক সহ মুহামুহি হওয়া উচিত। সেমানে অনুভব কলে যে সেমানক পাই কোনসি সুরক্ষা নাহি এবং বার গুড়িক কিন্তু ঈশ্বরঙ্ক প্রভু পুত্রঙ্ক বিরুদ্ধরে খারাপ সুরক্ষা থিলা। দিন রাতি বিচার প্রকোষ্ঠরে সেই ভয়ঙ্কর দৃশ্য যেতেবেলে সেমানে কান্দুথিলে তাঙ্ক রক্ত আম উপরে এবং আম পিলামানক উপরে সেমানে কান্দুথিলা এইপরি সেই দৃশ্যর সৃষ্টি সেমানক মনক কেবে বি লোপ পাইলা নাহি। কদাপি শান্তিপূর্ণ নিদ সেমানক তকিয়াকু আসিব নাহি এবং ବାର ଗୁଡ଼ିକ କିନ୍ତୁ ଈଶ୍ୱରଙ୍କ ପୁତ୍ରଙ୍କ ବିରୁଦ୍ଧରେ ଖରାପ ସୁରକ୍ଷା ଥିଲା। ବନ୍ଧୁ, ସେହି ଦୃଶ୍ୟ ସୃଷ୍ଟି ସେମାନଙ୍କ ମନକୁ କେବେ ବି ଲୋପ କରିପାରିବ ନାହିଁ। ବନ୍ଧୁ, ଯେତେବେଳେ ଖ୍ରୀଷ୍ଟଙ୍କ ସମାଧି ସ୍ଥଳରେ ଶକ୍ତିଶାଳୀ ଦୂତଙ୍କ ସ୍ୱର ଶୁଣାଗଲା, କହିଲା, ତୁମର ପିତା ତୁମକୁ ଡାକନ୍ତି। ତ୍ରାଣକର୍ତ୍ତା ନିଜ ଭିତରେ ଥିବା ଜୀବନ ଦ୍ୱାରା କବରରୁ ବାହାରି ଆସିଲେ। ବର୍ତ୍ତମାନ ତାଙ୍କ ବାକ୍ୟର ସତ୍ୟର ପ୍ରମାଣିତ ହେଲା, ମୁଁ ମୋର ଜୀବନ ଦେଇଛି ଯେପରି ମୁଁ ଏହାକୁ ପୁନର୍ବାର ନେଇପାରିବି। ମୋର ଏହାକୁ ରଖିବାର ଶକ୍ତି ଅଛି ଏବଂ ଏହାକୁ ପୁନର୍ବାର ନେବାକୁ ମୋର ଶକ୍ତି ଅଛି। ସେ ଯାଜକ ଶାସକମାନଙ୍କୁ କହିଥିବା ଭବିଷ୍ୟତବାଣୀ ପୂରଣ ହେଲା, ଏହି ମନ୍ଦିରକୁ ଧ୍ୱଂସ କର, ତିନି ଦିନ ମଧ୍ୟରେ ମୁଁ ଏହାକୁ ପୁନରୁଦ୍ଧୃତ କରିବି। ବନ୍ଧୁ, ଯୋସେଫଙ୍କ ଭଡ଼ା କବର ଉପରେ ଖ୍ରୀଷ୍ଟ ବିଜୟରେ ଘୋଷଣା କରିଥିଲେ, ମୁଁ ହେଉଛି ପୁନରୁଦ୍ଧୃତ ଏବଂ ଜୀବନ। ଏହି ବାକ୍ୟଗୁଡ଼ିକ କେବଳ ଦେବତା ଦ୍ୱାରା କୁହାଯାଇପାରେ। ସମସ୍ତ ସୃଷ୍ଟି ପ୍ରାଣୀ ଈଶ୍ୱରଙ୍କ ଇଚ୍ଛା ଏବଂ ଶକ୍ତି ଦ୍ୱାରା ବଞ୍ଚନ୍ତି। ସେମାନେ ଈଶ୍ୱରଙ୍କ ଜୀବନର ନିର୍ଭରଶୀଳ ପ୍ରାପ୍ତକର୍ତ୍ତା, ସର୍ବୋଚ୍ଚ ସରଫ ଠାରୁ ଆରମ୍ଭ କରି ନମ୍ର ଜୀବନକୁ ପର୍ଯ୍ୟନ୍ତ ସମସ୍ତେ ଜୀବନର ଉତ୍ସରୁ ପୂର୍ଣ୍ଣ ହୁଅନ୍ତି। କେବଳ ଯିଏ ଈଶ୍ୱରଙ୍କ ସହିତ ଅଛନ୍ତି ସେ କହିପାରିବେ, ମୋର ଜୀବନ ଦେବାର ଶକ୍ତି ଅଛି ଏବଂ ଏହାକୁ ପୁନର୍ବାର ଦେବାକୁ ମୋର ଶକ୍ତି ଅଛି। ତାଙ୍କ ଈଶ୍ୱରୀୟତାର ଖ୍ରୀଷ୍ଟ ମୃତ୍ୟୁ ବନ୍ଧନକୁ ଭାଙ୍ଗିବାର ଶକ୍ତି ପାଇଲେ। ଶୋଇଥିବା ଲୋକମାନଙ୍କର ପ୍ରଥମ ଫଲ ଭାବରେ ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁଦ୍ଧୃତ ହେଲେ। ସେ ତରଙ୍ଗ ସିଫର ଆଣ୍ଟିଲୋପ ଥିଲେ ଏବଂ ତାଙ୍କର ପୁନରୁତ୍ଥାନ ହୋଇଥିଲା। ଯେଉଁଦିନ ତରଙ୍ଗ ସାଲ ପ୍ରଭୁଙ୍କ ନିକଟରେ ଉପସ୍ଥାପନା ହେବ, 1000 ବର୍ଷରୁ ଅଧିକ ସମୟ ଧରି ଏହି ପ୍ରତୀକାତ୍ମକ ସମାରୋହ ଅନୁଷ୍ଠିତ ହୋଇଥିଲା। ଅମଲ କ୍ଷେତ୍ରରୁ ପ୍ରଥମ ପାଚିଲା ଶସ୍ୟ ସଂଗ୍ରହ ହେଲା। ଏହି ଯେତେବେଳେ ଏବଂ ଯେତେବେଳେ ଲୋକମାନେ ଜେରୁସାଲମକୁ ନିସ୍ତାର ପର୍ବରୁ ଗଲେ, ପ୍ରଭୁଙ୍କ ନିକଟରେ ଧନ୍ୟବାଦ ଅର୍ପଣ ଭାବରେ ପ୍ରଥମ ଫଳର ଶସ୍ୟକୁ ହଲାଇ ଦିଆଗଲା। ଏହା ଉପସ୍ଥାପିତ ନହେବା ପର୍ଯ୍ୟନ୍ତ ଶସ୍ୟକୁ ଧାନରେ ରଖାଯାଇପାରିବ ନାହିଁ ଏବଂ ଏହାକୁ ଶସ୍ୟରେ ସଂଗ୍ରହ କରାଯାଇପାରିବ। ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗକୃତି ଶସ୍ୟ ଅମଳର ପ୍ରତିନିଧିତ୍ୱ କରେ। ତେଣୁ ଖ୍ରୀଷ୍ଟ ପ୍ରଥମ ଫଳଗୁଡ଼ିକ ଈଶ୍ୱରଙ୍କ ରାଜ୍ୟ ପାଇଁ ସଂଗୃହୀତ ହେବାକୁ ଥିବା ମହାନ ଆଧ୍ୟାତ୍ମିକ ଅମଳର ପ୍ରତିନିଧିତ୍ୱ କରେ। ତାଙ୍କର ପୁନରୁତ୍ଥାନ ହେଉଛି ସମସ୍ତ ଧାର୍ମିକ ମୃତ୍ୟୁମାନଙ୍କର ପୁନରୁତ୍ଥାନର ପ୍ରକାର ଏବଂ ପ୍ରତିଶ୍ରୁତି। କାରଣ ଯଦି ଆମ୍ଭେମାନେ ବିଶ୍ୱାସ କରୁ ଯେ ଯୀଶୁ ମରିଗଲେ ଏବଂ ପୁନରୁଦ୍ଧିତ ହେଲେ, ସେହିପରି ଯେଉଁମାନେ ଯୀଶୁଙ୍କଠାରେ ଶୋଇଛନ୍ତି ସେମାନେ ମଧ୍ୟ ତାଙ୍କ ସହିତ ଅଣାଯିବେ। ବନ୍ଧୁ, ଖ୍ରୀଷ୍ଟ ଉଠିବା ମାତ୍ର ସେ କବରରୁ ଅନେକ ବନ୍ଧୀ ଆଣିଥିଲେ। ତାଙ୍କ ମୃତ୍ୟୁରେ ହୋଇଥିବା ଭୂକମ୍ପ ସେମାନଙ୍କ କବର ଖୋଲି ଦେଇଥିଲା ଏବଂ ଯେତେବେଳେ ସେ ଉଠିଲେ ସେମାନେ ତାଙ୍କ ସହିତ ବାହାରକୁ ଆସିଲେ। ସେମାନେ ଥିଲେ ଯେଉଁମାନେ ଈଶ୍ୱରଙ୍କ ସହ ସହକର୍ମୀ ଥିଲେ ଏବଂ ଯେଉଁମାନେ ନିଜ ଜୀବନର ମୂଲ୍ୟର ସତ୍ୟର ସାକ୍ଷ୍ୟ ଦେଇଥିଲେ, ଯେଉଁମାନେ ତାହାଙ୍କୁ ମୃତ୍ୟୁରୁ ପୁନରୁଦ୍ଧୃତ କରିଛନ୍ତି, ସେମାନେ ତାଙ୍କର ସାକ୍ଷୀ ହେବା ଉଚିତ। ବନ୍ଧୁ, ତାଙ୍କର ସେବା ସମୟରେ ଯୀଶୁ ମୃତ୍ୟୁମାନଙ୍କୁ ପୁନରୁଦ୍ଧୃତ କଲେ। ସେମାନଙ୍କ ବିଧବା ପୁତ୍ର ଏବଂ ଶାସକଙ୍କ ଝିଅ ଏବଂ ଲାଜାରସଙ୍କୁ ପ୍ରତିପୋଷଣ କରିଥିଲେ, କିନ୍ତୁ ଏମାନେ ଅମରତା ପରିଧାନ କରିନଥିଲେ। ସେମାନେ ବଞ୍ଚିବା ପରେ ମଧ୍ୟ ସେମାନେ ମୃତ୍ୟୁ ମୁଖରେ ପଡ଼ିଥିଲେ। କିନ୍ତୁ ଯେଉଁମାନେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନରେ କବରରୁ ବାହାରିଥିଲେ ସେମାନେ ଅନନ୍ତ ଜୀବନ ପାଇଁ ପୁନରୁଦ୍ଧୃତ ହେଲେ। ସେମାନେ ମୃତ୍ୟୁ ଓ କବର ଉପରେ ବିଜୟ ପ୍ରତି ଭାବରେ ତାଙ୍କ ସହିତ ଆରୋହଣ କଲେ। ଖ୍ରୀଷ୍ଟ କହିଛନ୍ତି, ଏମାନେ ଆଉ ଶୈତାନର ବନ୍ଧି ନୁହନ୍ତି, ମୁଁ ସେମାନଙ୍କୁ ମୁକ୍ତି କରୁଛି। ମୁଁ ସେମାନଙ୍କୁ ମୋର ଶକ୍ତିର ପ୍ରଥମ ଫଳ ଭାବରେ କବରରୁ ଆଣିଛି। ଯେଉଁଠାରେ ମୁଁ ଅଛି ମୋ ସହିତ ରହିବାକୁ ମୃତ୍ୟୁ କିମ୍ବା ଦୁଃଖ କେବେ ଦେଖିବ ନାହିଁ। ବନ୍ଧୁ, ଏମାନେ ନଗରକୁ ଯାଇ ଅନେକଙ୍କୁ ଦେଖାଇଲେ, ଘୋଷଣା କଲେ ଯେ କୃଷ୍ଣ ମୃତ୍ୟୁରୁ ପୁନରୁତ୍ଥିତ ହୋଇଛନ୍ତି ଏବଂ ଆମ୍ଭେମାନେ ତାଙ୍କ ସହିତ ପୁନରୁତ୍ଥିତ ହୋଇଅଛୁ। ଏପରି ପୁନରୁତ୍ଥାନର ପବିତ୍ର ସତ୍ୟକୁ ଅମର କରାଯାଇଥିଲା। ପୁନରୁତ୍ଥିତ ସାଧୁମାନେ ଏହି ବାକ୍ୟର ସତ୍ୟକୁ ସାକ୍ଷୀ ଦେଲେ, ତୁମର ମୃତ୍ୟୁ ଲୋକମାନେ ବଞ୍ଚିବେ, ମୋର ମୃତ୍ୟୁ ଶରୀର ସହିତ ସେମାନେ ପୁନର୍ବାର ଉଠିବେ। ସେମାନଙ୍କର ପୁନରୁତ୍ଥାନ ଭବିଷ୍ୟତ ଭକ୍ତାଙ୍କ ପୂର୍ଣ୍ଣତାର ଏକ ଚିତ୍ର ଥିଲା। ହେ ଧୂଳିରେ ବାସ କରୁଥିବା ଲୋକମାନେ, ଜାଗ୍ରତ ହୁଅ ଏବଂ ଗାନ କର, କାରଣ ତୁମର କାକର ଔଷଧିକ କାକର ପରି ପୃଥିବୀ ମୃତ୍ୟୁମାନଙ୍କୁ ତଡ଼ିଦେବା। ଏହିପରି ଯିଶାୟା ଭବିଷ୍ୟତ ବକ୍ତା ଘୋଷଣା କରନ୍ତି। ବନ୍ଧୁ, ବିଶ୍ୱାସୀଙ୍କ ପାଇଁ ଖ୍ରୀଷ୍ଟ ହେଉଛନ୍ତି ପୁନରୁତ୍ଥାନ ଏବଂ ଜୀବନ। ଆମ ତ୍ରାଣକର୍ତ୍ତାରେ ପାପ ଦ୍ୱାରା ହଜିଯାଇଥିବା ଜୀବନ ପୁନଃସ୍ଥାପିତ ହୁଏ। ସେ ନିଜକୁ ଜୀବନ ଅଛି ଆଉ ନିଜ ଜୀବନ ସେ କରିବେ, ଯାହାକୁ ବଞ୍ଚାଇବାକୁ ଆଦେଶ ଦିଅନ୍ତି ସେ ବଞ୍ଚିବେ। ବନ୍ଧୁ, ସେ ଜୀବନକୁ ମାନବିକତା ମଧ୍ୟରେ ରଖିଥିଲେ, ସେ ପୁନର୍ବାର ଗ୍ରହଣ କରିଛନ୍ତି ଏବଂ ମାନବିକତାକୁ ଦିଅନ୍ତି। ସେ କହିଲେ, ମୁଁ ଆସିଛି ଯେପରି ସେମାନେ ଜୀବନ ପ୍ରାପ୍ତ ପାଆନ୍ତି ଏବଂ ସେମାନେ ଅଧିକ ପରିମାଣରେ ପାଇପାରନ୍ତି। ଏଥିପାଇଁ ମୁଁ ଆସିଅଛି ବୋଲି ଯୀଶୁ ନିଜେ ଘୋଷଣା କରିଥିଲେ, ଯେ କେହି ମୁଁ ଯେଉଁ ଜଳ ଦେବି ସେ କଦାପି ତୃଷିତ ହେବ ନାହିଁ, କିନ୍ତୁ ମୁଁ ଯେଉଁ ଜଳ ଦେବି ତାହା ଅନନ୍ତ ଜୀବନରେ ପ୍ରବାହିତ ଜଳ କୂଅରେ ରହିବ। ଯେ କେହି ମୋର ମାଂସ ଖାଏ, ମୋର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପାଇବ, ମୁଁ ଶେଷ ଦିନରେ ତାଙ୍କୁ ପୁନରୁତ୍ଥିତ କରିବି। ଏହିପରି ଆମେ ଯହନ 10:10, 4:14 ଆଉ ଯହନ 6:54 ଆମେ ପାଉଛୁ। ବନ୍ଧୁ, ବିଶ୍ୱାସୀଙ୍କ ପାଇଁ ମୃତ୍ୟୁ କେବଳ ଏକ ଛୋଟ କଥା। ଖ୍ରୀଷ୍ଟ ଏହା ବିଷୟରେ କୁହନ୍ତି, ଯେପରି ଏହା ଅଳ୍ପ କ୍ଷଣର, ଯଦି କୌଣସି ଲୋକ ମୋର କଥାକୁ ପାଳନ କରେ ତେବେ ସେ କଦାପି ମୃତ୍ୟୁକୁ ଦେଖିବ ନାହିଁ। ଖ୍ରୀଷ୍ଟିଆନମାନଙ୍କ ପାଇଁ ମୃତ୍ୟୁ ହେବ କେବଳ ଏକ ନିରବତା ଏବଂ ଅନ୍ଧକାରର କ୍ଷଣ। ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଲୁଚି ରହିଛି ଏବଂ ଯେତେବେଳେ ଖ୍ରୀଷ୍ଟ ଯିଏ ଆମ ଜୀବନ ସେତେବେଳେ ଦେଖାଯିବେ, ସେତେବେଳେ ତୁମେ ମଧ୍ୟ ତାଙ୍କ ସହିତ ଗୌରବରେ ଦେଖା କରିବ। ଏହିପରି ଯହନ 8:51 ଆମେ ପାଉଛୁ। ବନ୍ଧୁ, ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ମୃତ୍ୟୁବରଣ ହୋଇଥିଲେ। କୃଷର ଚିତ୍କାର କରୁଥିବା ସ୍ୱର, ଏହା ସମାପ୍ତ ହୋଇଛି, ମୃତ୍ୟୁମାନଙ୍କ ମଧ୍ୟରେ ଶୁଣାଗଲା। ଏହା କବରଗୁଡ଼ିକର କାନ୍ଥକୁ ବିଧ କରି ଶୋଇଥିବା ଲୋକଙ୍କୁ ଉଠାଇବାକୁ ଡାକିଲା। ଏହିପରି ହେବ ଯେତେବେଳେ ସ୍ୱର୍ଗରୁ ଖ୍ରୀଷ୍ଟଙ୍କ ସ୍ୱର ଶୁଣାଯିବ, ସେହି ସ୍ୱର କବର ଭିତରୁ ପ୍ରବେଶ କରିବ ଏବଂ ସାଧୁଗୁଡ଼ିକ ଖୋଜିବ। ବନ୍ଧୁ, ଖ୍ରୀଷ୍ଟଙ୍କଠାରେ ମୃତ୍ୟୁମାନେ ପୁନର୍ଜୀବିତ ହେବେ। ତ୍ରାଣକର୍ତ୍ତାଙ୍କ ପୁନରୁତ୍ଥାନରେ ଅଳ୍ପ କିଛି କବର ଖୋଲାଯାଇଥିଲା, କିନ୍ତୁ ଦ୍ୱିତୀୟ ଥର ଆସିବା ସମୟରେ ସମସ୍ତ ମୂଲ୍ୟବାନ ମୃତ୍ୟୁମାନେ ତାଙ୍କ ସ୍ୱର ଶୁଣିବେ ଏବଂ ଗୌରବମୟ ଅମର ଜୀବନକୁ ଆସିବେ। ବନ୍ଧୁ, ସୃଷ୍ଟିରୁ ଆଜି ପର୍ଯ୍ୟନ୍ତ ଯେତେ ଲୋକ ତାହାଙ୍କ ନାମରେ ବିଶ୍ୱାସ କରିଛନ୍ତି, ଯେତେ ଲୋକ ତାହାଙ୍କ ନାମରେ ମୃତ୍ୟୁବରଣ କରିଛନ୍ତି, ଯେତେ ଲୋକ ତାହାଙ୍କ ନାମରେ ତାଡ଼ନା, ଦୁଃଖ, କଷ୍ଟ ଅନୁଭବ କରିଛନ୍ତି, ଯେତେ ଲୋକ ତାଙ୍କ ନାମରେ ଭୟଙ୍କର ମୃତ୍ୟୁରେ ଯାଇଛନ୍ତି, ଯେବେ ସେହି ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିବେ ଶ୍ରୋତା, ସେତେବେଳେ ସେମାନେ ଉଠିବେ, ତାହାଙ୍କ ସହ ଭେଟି ସେହି ସ୍ୱର୍ଗ ରାଜ୍ୟକୁ ଯିବେ। ଏହା ଏକ ଗୌରବମୟ ସମୟ, ଏହା ଏକ ଆଶ୍ଚର୍ଯ୍ୟ ସମୟ, ଏହା ଏକ ଖୁସି ସମୟ। ବର୍ତ୍ତମାନ ଆମେ ଏହି ସାଂସାରିକ ଜୀବନରେ ଅନେକ ଆମ ବନ୍ଧୁ ବାନ୍ଧବ ସମ୍ପର୍କୀୟ ଲୋକଙ୍କୁ ହରାଇଅଛୁ। ଦିନେ ବା ଦିନେ ଆମେ ମୃତ୍ୟୁ ହୋଇଯିବା। ମାତ୍ର ଯେବେ ଆମେ ତାହାଙ୍କଠାରେ ବିଶ୍ୱାସ କରିଛୁ, ଯେହେତୁ ପବିତ୍ର ଶାସ୍ତ୍ର କହୁଅଛି କି ମୃତ୍ୟୁ ହେଉଛି ଏକ ନିଦ ଆଉ କ୍ଷଣକ ମାତ୍ର। ଯେପରିକି ଆମେ ସନ୍ଧ୍ୟାରେ ନିଦ୍ରାକୁ ଯାଉ, ପ୍ରଭାତରେ ଯେପରି ଆମେ ଉଠୁ, ମୃତ୍ୟୁ ହେଉଛି ସେହିପରି ଆମେ ସନ୍ଧ୍ୟାକୁ ନିଦ୍ରାକୁ ଯାଉ, ଆମ ନିଜ ଖଟରେ ଶୋଇଥାଉ ଆଉ ପ୍ରଭାତରେ ଉଠୁ। ସେହିପରି ଯେବେ ଯୀଶୁଖ୍ରୀଷ୍ଟ ଆସିବେ ବନ୍ଧୁ, ସେହି ପ୍ରଭାତ ତାରା ଯେବେ ଆସିବେ, ଆମେ ସମସ୍ତେ ଉଠିବା, ସେହି ମୃତ୍ୟୁରୁ ପୁନରୁଦ୍ଧିତ ହେବା ଆଉ ତାଙ୍କୁ ମୁଖାମୁଖି ଦେଖି ତାଙ୍କ ସହସ୍ରଦୂତଙ୍କ ସହ ଆମେ ମିଶି ସେହି ସ୍ୱର୍ଗ ରାଜ୍ୟକୁ ଯିବା। ତାଙ୍କ ତୁରି ଶୁଣି ଆମେ ଉଠିବା, ତାଙ୍କ ସ୍ୱର ଶୁଣି ଆମେ ଉଠିବା। କ୍ରିଷ୍ଣଙ୍କ ମୃତ୍ୟୁରୁ ପୁନରୁଦ୍ଧିତ କରିଥିବା ସମାନ ଶକ୍ତି ତାଙ୍କ ମଣ୍ଡଳୀକୁ ଦିଆଯାଇଅଛି, ତାଙ୍କ ଲୋକମାନଙ୍କୁ ଦିଆଯାଇଅଛି ଏବଂ ତାଙ୍କ ସହିତ ଗୌରବ ବାଣିତ୍ୟ କରିବାକୁ ସେହି ଦାୟିତ୍ୱ ଦିଆଯାଇଛି, ସେହି ସୁଯୋଗ ଦିଆଯାଇଛି। ବନ୍ଧୁ, ସମସ୍ତ ପ୍ରାଧାନ୍ୟ ଠାରୁ, ସମସ୍ତ ଶକ୍ତି ଠାରୁ, ନାମିତ ପ୍ରତ୍ୟେକ ନାମ ଠାରୁ, କେବଳ ଏହି ଜଗତରେ ନୁହେଁ ଏବଂ ଭବିଷ୍ୟତରେ ମଧ୍ୟ ନୁହେଁ, ସେହି ସଦାପ୍ରଭୁ ପରମେଶ୍ୱର ଯେବେ ତାହାଙ୍କ ସହସ୍ର ଦୂତଙ୍କ ସହ ଆସିବେ, ଏହା ଆମମାନଙ୍କୁ ଏତେ ସୌଭାଗ୍ୟ ସମୟ କି ଆମେ ତାହାଙ୍କ ସହ ମିଶି ସେହି ସ୍ୱର୍ଗ ରାଜ୍ୟକୁ ଯିବା ପାଇଁ ପ୍ରସ୍ତୁତ ହେବା। ତାହେଲେ ଚାଲନ୍ତୁ, ଏହା ହିଁ ସମୟ ସେହି ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି, ତାହାଙ୍କ ନାମରେ ବିଶ୍ୱାସ କରି, ନିଜ ଜୀବନ ତାଙ୍କ ହସ୍ତରେ ସମର୍ପଣ କରି, ତାଙ୍କ କଥା ମାନି, ତାଙ୍କ ଆଜ୍ଞା ପାଳନ କରି ଆମ ଜୀବନକୁ ପରିଚାଳନା କରିବା। ତାହେଲେ ଚାଲନ୍ତୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ପ୍ରାର୍ଥନା ଉଚ୍ଚାରଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇଦିଅ। ଆଉ ପରିଶେଷ, ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ, ଶୁଣି ଗ୍ରହଣ କର, ଆମେନ୍।
ଈଶ୍ୱର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଜନ୍ମ ନେଲେ ଭବେ ମାରିଆଙ୍କ ଗର୍ଭ ଶିଶୁ ଯୀଶୁ ଗଣ ସମ୍ବାଦ ସଙ୍ଗୀତ ଦେଲେ ଗୌଡ଼ଙ୍କ ଠାରେ ମୁକ୍ତିଦାତା ଯୀଶୁ ଜନ୍ମିଛନ୍ତି ଦେଖ ବେଥଲେ ହିମ ଗୁହାଳରେ ଗୀତ ପ୍ରତିପନି ହେଲା ଜଗତରେ ଜଗତରେ ହେଲା ଜଗତରେ ଜୟ ଯୀଶୁ ଶିଶୁ ଯୀଶୁ ଜୟ ଯୀଶୁ ପ୍ରିୟ ଯୀଶୁ ଈଶ୍ୱର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁ ଜନ୍ମ ନେଲେ ଭାବେ ମାରିଆଙ୍କ ଗର୍ଭୁ ଯୀଶୁ ଯୀଶୁ ଜୟ ଯୀଶୁ ଶିଶୁ ଯୀଶୁ
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTREINDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।